ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶରେ ଘଟିଥିବା ପରିବର୍ତ୍ତନ ବ୍ୟାପକ ସୁଯୋଗ ସୃଷ୍ଟି କରିଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଜାମ୍ମୁ କାଶ୍ମୀରର ସକ୍ସଗାମ୍ ଉପତ୍ୟକା ନେଇ ଚୀନ୍ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ବୈଧ ନୁହେଁ, ସ୍ୱଷ୍ଟ କଲେ ସ୍ଥଳସେନା ମୁଖ୍ୟ. ବ୍ରାଣ୍ଡିଂରୁ 10 ମିନିଟ୍ ଯୋଗାଣ ସେବା ସମୟସୀମା ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କଲେ ଦେଶର ପ୍ରମୁଖ ଯୋଗାଣକାରୀ ସଂସ୍ଥା. ବିକଶିତ ଭାରତ ଜିରାମଜୀ ଆଇନର ସୁଫଳ ଦେଶବାସୀ ଖୁବ୍ ଶୀଘ୍ର ପାଇବେ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ. ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି. ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଅଭୂତପୂର୍ବ ପରିବର୍ତ୍ତନ ହାସଲ କରିଛି. ଗାନ୍ଧୀନଗର ଜିଲ୍ଲା ଅନ୍ତର୍ଗତ ପେଥାପୁରଠାରେ ଗୁଜରାଟ ଜୈବ ପ୍ରଯୁକ୍ତିବିଦ୍ୟା ଗବେଷଣା କେନ୍ଦ୍ରର BSL-4 ଜୈବ କଣ୍ଟେନ୍ମେଣ୍ଟ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଏହା କହିଛନ୍ତି. ସେ କହିଛନ୍ତି, ଏଭଳି ପରିବର୍ତ୍ତନ ଦେଶରେ ବ୍ୟାପକ ସୁଯୋଗ ସୃଷ୍ଟି କରିଛି. 2014 ଦେଶର ଜୈବ ଅର୍ଥନୀତି $10 ବିଲିୟନ୍ ଥିବାବେଳେ 2024 ଶେଷ ସୁଧା ଏହା $166 ବିଲିୟନ୍ ବୃଦ୍ଧି ପାଇଥିଲା. ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଷ୍ଟାର୍ଟଅପ୍, ଜୈବ ଇନ୍କ୍ୟୁବେଟର ଏବଂ ପେଟେଣ୍ଟ ସଂଖ୍ୟାରେ ଘଟିଥିବା ଅଭିବୃଦ୍ଧି ଉପରେ ଶ୍ରୀ ଶାହା ଏହି ଅବସରରେ ଆଲୋକପାତ କରିଛନ୍ତି. ସେ କହିଛନ୍ତି, ଗାନ୍ଧୀନଗର ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ଜୈବ କଣ୍ଟେନ୍ମେଣ୍ଟ ବ୍ୟବସ୍ଥା ଏ କ୍ଷେତ୍ରରେ ପୁନେ ପରେ ଦେଶର ଦ୍ୱିତୀୟ ସର୍ବବୃହତ୍ ପ୍ରତିଷ୍ଠାନ ହେବ। ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି श्री शाह आशा व्यक्त करी छंती।
आज गुजरात की धरती पर हम भारत की स्वास्थ्य सुरक्षा और बायो सेफ्टी और बायो क्षेत्र के विकास के नए युग की शुरुआत कर रहे हैं। गुजरात बायोटेक्नोलॉजी रिसर्च सेंटर के अंदर BSL-4 बायो कंटेनमेंट आने वाले दिनों में समग्र भारत के लिए स्वास्थ्य के क्षेत्र का एक सुरक्षा कवच बनकर उभरेगा, इसका मुझे विश्वास है।
ତିନିଦିନିଆ ଗୁଜରାଟ ଗସ୍ତ ଅବସରରେ ଶ୍ରୀ ଶାହା ଆଜି ଗାନ୍ଧୀନଗର ଜିଲ୍ଲାର ମନସା ପୌରପାଳିକା ଅଞ୍ଚଳରେ 260 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜାମ୍ମୁ କାଶ୍ମୀରର ସକ୍ସଗାମ୍ ଉପତ୍ୟକା ଭାରତୀୟ ସୀମା ଅନ୍ତର୍ଭୁକ୍ତ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ପୁନଃ ପ୍ରକାଶ କରିଛନ୍ତି। ଏହି ଉପତ୍ୟକା ନେଇ 1963 ଚୀନ୍ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ବୈଧ ନୁହେଁ ବୋଲି ଜେନେରାଲ୍ ଦ୍ୱିବେଦୀ ସ୍ୱଷ୍ଟ କରିଛନ୍ତି। ସକ୍ସଗାମ୍ ଉପତ୍ୟକା ଉପରେ ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତାଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ଜେନେରାଲ୍ ଦ୍ୱିବେଦୀ ଏହା କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଏହି ଉପତ୍ୟକାରେ କୌଣସି ପ୍ରକାର କାର୍ଯ୍ୟକଳାପକୁ ଭାରତ ଅନୁମୋଦନ ପ୍ରଦାନ କରେ ନାହିଁ। ଚୀନ୍ ସହିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ପରିସ୍ଥିତି ସ୍ଥିର ରହିଛି ଏବଂ ଏହା ଉପରେ ସତର୍କତା ଅବଲମ୍ଭନ କରାଯାଉଛି ବୋଲି ସେନା ମୁଖ୍ୟ କହିଛନ୍ତି। ଅପରେସନ୍ ସିନ୍ଦୁର ଭାରତୀୟ ତିନି ସେନାର ସମନ୍ୱୟର ସର୍ବୋତ୍ତମ ଉଦାହରଣ ବୋଲି ଜେନେରାଲ୍ ଦ୍ୱିବେଦୀ କହିଛନ୍ତି। ସେ କହିଛନ୍ତି, ଅପରେସନ୍ ଜାରି ରହିଛି ଏବଂ ଶତ୍ରୁପକ୍ଷର ଯେକୌଣସି ଦୁଃସାହସିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରାଯିବ। May 10 ପରଠାରୁ ପଶ୍ଚିମ ଫ୍ରଣ୍ଟ ଏବଂ ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି। ଗତବର୍ଷ 31 ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ସେଥିମଧ୍ୟରୁ 65% ପାକିସ୍ତାନ ମୂଳ ବାସିନ୍ଦା ଥିଲେ ବୋଲି ଜେନେରାଲ୍ ଦ୍ୱିବେଦୀ ଉଲ୍ଲେଖ କରିଛନ୍ତି। ଦେଶର ପ୍ରମୁଖ ଯୋଗାଣକାରୀ ସଂସ୍ଥାଗୁଡ଼ିକ 10 ମିନିଟ୍ ଯୋଗାଣ ସେବା ସମୟସୀମା ପ୍ରତ୍ୟାହାର କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ସରକାରଙ୍କ ହସ୍ତକ୍ଷେପ ପରେ କମ୍ପାନୀଗୁଡ଼ିକ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରମୁଖ ଯୋଗାଣକାରୀ ସଂସ୍ଥା ବ୍ଲିଙ୍କିଟ୍, ଜେପ୍ଟୋ, ଜୋମାଟୋ ଏବଂ ସ୍ୱିଗି ସମେତ ଅନ୍ୟ ପ୍ଲାଟଫର୍ମଗୁଡ଼ିକ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗିଗ୍ କର୍ମଚାରୀଙ୍କ ପାଇଁ ଏଭଳି ପଦକ୍ଷେପ ଅଧିକ ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟପରିସ୍ଥିତିକୁ ସୁନିଶ୍ଚିତ କରିପାରିବ। ମିଳିଥିବା ସୂଚନା ଅନୁଯାୟୀ ଇ କମର୍ସ ପ୍ଲାଟଫର୍ମ ବ୍ଲିଙ୍କିଟ୍ ଏହି ନିଷ୍ପତ୍ତି ଉପରେ ପଦକ୍ଷେପ ଗ୍ରହଣ କରିସାରିଛି। ଏହାର ବ୍ରାଣ୍ଡିଂ 10 ମିନିଟ୍ ଡେଲିଭରି ପ୍ରତିଶ୍ରତିକୁ ରୋଷ ପ୍ରତ୍ୟାହାର କରିନେଇଛି। ଆଗାମୀ ଦିନରେ ଅନ୍ୟ ସଂସ୍ଥାଗୁଡ଼ିକ ଏହି ନିଷ୍ପତ୍ତିକୁ ଅନୁପାଳନ କରିବେ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିକଶିତ ଭାରତ ଜିରାମଜୀ ଆଇନର ସୁଫଳ ଖୁବ୍ ଶୀଘ୍ର ଦେଶବାସୀ ଲାଭ କରିବେ ବୋଲି ସଂସଦୀୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଦେଶର ଗ୍ରାମାଞ୍ଚଳରେ ଏହି ଆଇନ ବିକାଶକୁ ପରିବର୍ତ୍ତନ କରିବାରେ ସହାୟକ ହେବ। ଉତ୍ତରପ୍ରଦେଶରେ ଲକ୍ଷ୍ନୌଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ରିଜିଜୁ କହିଛନ୍ତି, ଏହି ଆଇନ ଉପରେ ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛନ୍ତି। ମନରେଗା ଯୋଜନା ଦୁର୍ନୀତିର ପ୍ରତୀକ ପାଲଟିଥିବା ବେଳେ ଏହି ଆଇନ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ସହ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଦେଶର ଯୁବପିଢ଼ି ନିଶାମୁକ୍ତ, ସୁସ୍ଥ ଏବଂ ଉଦ୍ଦେଶ୍ୟ ପରିଚାଳିତ ହେଲେ ହିଁ ବିକଶିତ ଭାରତର ପରିକଳ୍ପନା ସାକାର ହୋଇପାରିବ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନିଶାଦ୍ରବ୍ୟ ମୁକ୍ତ କ୍ୟାମ୍ପସ୍ ଅଭିଯାନକୁ ଆଜି ସମ୍ବୋଧନ କରି ଉପରାଷ୍ଟ୍ରପତି କହିଛନ୍ତି, ଏହି ଅଭିଯାନ ସରକାରଙ୍କ ନିଶାମୁକ୍ତ ଭାରତ ପଦକ୍ଷେପ ସହିତ ଦୃଢ଼ ଭାବେ ଜଡ଼ିତ। ନିଶାଦ୍ରବ୍ୟର ଅପବ୍ୟବହାର, ସାମାଜିକ ଆହ୍ୱାନ, ଜନସ୍ୱାର୍ଥ ସମସ୍ୟା ଏବଂ ଦେଶର ଜନସଂଖ୍ୟାଗତ ଲାଭାଂଶ ପ୍ରତି ବିପଦ ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜକୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଛନ୍ତି। ନିଶାଦ୍ରବ୍ୟ ସେବନ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିଥାଏ। ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ଲଢ଼ିବା ଏବଂ ସମସ୍ତଙ୍କ ମଧ୍ୟରେ ଏ ନେଇ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ଯୁବପିଢ଼ି ଦେଶର ସର୍ବଶ୍ରେଷ୍ଠ ସମ୍ପତ୍ତି ଏବଂ ସେମାନଙ୍କର ପ୍ରତିଭା, ନବସୃଜନ ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ଅଭିବୃଦ୍ଧିର ମେରୁଦଣ୍ଡ। ନିଶାମୁକ୍ତ ଯୁବବର୍ଗ ଦକ୍ଷ ହେବା ସହିତ ଉଦ୍ୟୋଗିକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ନେଇ ପ୍ରସ୍ତୁତ ହୋଇପାରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନ ଜାତୀୟ ଶିକ୍ଷାନୀତି 2020 ସହିତ ସମନ୍ୱିତ ହୋଇଛି। ଛାତ୍ର କଲ୍ୟାଣକୁ ପ୍ରାଥମିକତା ପ୍ରଦାନ ଆଧାରରେ କ୍ୟାମ୍ପସ୍ ସଂସ୍କୃତି ସୃଷ୍ଟି କରିବା ନେଇ ଶ୍ରୀ ପ୍ରଧାନ ଶିକ୍ଷକ ଓ ପ୍ରଶାସକଙ୍କୁ ପରାମର୍ଶ ଦେଇଛନ୍ତି।
and empowerment 9 August 2020 में से नशा मुक्त भारत अभियान शुरू किया। इस नेशनल मिशन का स्केल अद्भुतपूर्व है। अब तक लगभग 26 करोड़ लोगों को सेंसिटाइज किया गया है और करीब 16 लाख एजुकेशनल इंस्टीट्यूशन तक पहुंच बनाई हुई। आज दिल्ली विश्वविद्यालय में शुरू हो रही है ड्रग फ्री कैंपस कैंपेनिंग इस बड़ी नेशनल मूवमेंट का एक महत्वपूर्ण हिस्सा है। ये कैंपेनिंग स्पष्ट करता है कि एजुकेशनल इंस्टीट्यूशन इस लड़ाई में फ्रंट लाइन पर है।
ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଆଇଜର୍ର ସ୍ଥାୟୀ କମିଟିର ତୃତୀୟ ବୈଠକ ଆଜି ନୂଆଦିଲ୍ଲୀରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମସ୍ତ 7ଟିଯାକ ଆଇଜର୍ ପ୍ରତିଷ୍ଠାନର ଶିକ୍ଷାଗତ ଏବଂ ଗବେଷଣା ଫଳାଫଳ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବୈଠକରେ ଆଲୋଚନା ହୋଇଛି। ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରକୈନ୍ଦ୍ରିକ ଆଭିମୁଖ୍ୟକୁ ପ୍ରାଧାନ୍ୟ ପ୍ରଦାନ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜୀବନଯାପନର ସହଜତାକୁ ବ୍ୟାପକ କରିବା ଏବଂ ସାମାଜିକ ପ୍ରଗତିକୁ ଆଗେଇ ନେବା ଲକ୍ଷ୍ୟ ନେଇ ଫଳାଫଳ କୈନ୍ଦ୍ରିକ ଗବେଷଣାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶିକ୍ଷାମନ୍ତ୍ରୀ କହିଛନ୍ତି, ଶିକ୍ଷାଗତ ଏବଂ ଗବେଷଣାତ୍ମକ ଉତ୍କର୍ଷତା ହାସଲ ପାଇଁ ଏକ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସ୍ଥାୟୀ କମିଟି ବୈଠକରେ ବିଚାର ବିମର୍ଶ କରାଯାଇଛି। ଦେଶର ପରିଚାଳନା କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ଏହି କ୍ଷେତ୍ରର ଖର୍ଚ୍ଚ ଏବେ GDPର 7.97% ହ୍ରାସ ପାଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନିରନ୍ତର ସଂସ୍କାର ଏବଂ ସମନ୍ୱିତ ଯୋଜନାର ସଫଳତାକୁ ଏହା ପ୍ରତିଫଳନ କରିବା ସହିତ ଦେଶକୁ ବିଶ୍ୱ ମାନଦଣ୍ଡର ନିକଟତର କରୁଛି ବୋଲି ସରକାର କହିଛନ୍ତି। ଭାରତୀୟ ରେଳବାଇ ବାର୍ଷିକ 192 ନିୟୁତ ଟନ୍ କ୍ଷମତା ସହିତ 306 ଗତିଶକ୍ତି କାର୍ଗୋ ଟର୍ମିନାଲ୍କୁ ଅନୁମୋଦନ ପ୍ରଦାନ କରିଛି। 2014 ପରଠାରୁ 2672 ନିୟୁତ ଟନ୍ ମାଲ ପରିବହନ ସଡ଼କ ପଥରୁ ରେଳପଥକୁ ସ୍ଥାନାନ୍ତରିତ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀ ପଡ଼ିଆରେ ଆଉ ଅଳ୍ପ ସମୟ ମଧ୍ୟରେ ମହିଳା ପ୍ରିମିୟର କ୍ରିକେଟ୍ ଲିଗ୍ର ଆଜିର ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଜାୟାନ୍ସ ପରସ୍କରକୁ ଭେଟୁଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ଠାରେ ଆଜିଠାରୁ ଇଣ୍ଡିଆ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପୁରୁଷ ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆୟୁଷ ସେଟ୍ଟିଙ୍କୁ 21-12 21-15 ପଏଣ୍ଟରେ ପ୍ରଥମ ରାଉଣ୍ଡରେ ସେ ପରାସ୍ତ କରିଛନ୍ତି। ମହିଳା ମିଳିତ ବର୍ଗରେ ଗାୟତ୍ରୀ ଗୋପୀଚାନ୍ଦ ଏବଂ ତ୍ରିଶା ଜୋଲିଙ୍କ ଯୋଡ଼ି ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଥାଇଲାଣ୍ଡ ପ୍ରତିପକ୍ଷଙ୍କୁ ଏହି ଭାରତୀୟ ମହିଳା ଯୋଡ଼ି 21-15 21-11 ପଏଣ୍ଟରେ ପ୍ରଥମ ରାଉଣ୍ଡରେ ପରାସ୍ତ କରିଛନ୍ତି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶରେ ଘଟିଥିବା ପରିବର୍ତ୍ତନ ବ୍ୟାପକ ସୁଯୋଗ ସୃଷ୍ଟି କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଜାମ୍ମୁ କାଶ୍ମୀରର ସକ୍ସଗାମ୍ ଉପତ୍ୟକା ନେଇ ଚୀନ୍ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ବୈଧ ନୁହେଁ ସ୍ୱଷ୍ଟ କଲେ ସ୍ଥଳସେନା ମୁଖ୍ୟ। ବ୍ରାଣ୍ଡିଂରୁ 10 ମିନିଟ୍ ଯୋଗାଣ ସେବା ସମୟସୀମା ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ କଲେ ଦେଶର ପ୍ରମୁଖ ଯୋଗାଣକାରୀ ସଂସ୍ଥା। ବିକଶିତ ଭାରତ ଜିରାମ୍ଜୀ ଆଇନର ସୁଫଳ ଦେଶବାସୀ ଖୁବ୍ ଶୀଘ୍ର ପାଇବେ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।